ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ବୀର ବାଲ୍ ଦିବସ ଉଦ୍ଦେଶ୍ୟରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ 18 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 20 ଜଣ ଛୁଆମାନଙ୍କୁ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଭାରତର ଛୁଆମାନଙ୍କର ସାହସ ଆଉ ତ୍ୟାଗକେ ଶ୍ରୋତା କରି ଏହି ଦିବସ ପାଳନ କରାଯାଉଛି। ମନ୍ତ୍ରଣାଳୟ ତରଫରୁ ଆଜି ଦିନର 12:30 ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବୀର ବାଲ୍ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥି ମୁଖ୍ୟ କୁନ ଭାବେ ଯୋଗ ଦେଇକରି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାମାନଙ୍କ ସଙ୍ଗେ ଭାବ ବିନିମୟ କରି ସାରା ଦେଶର ଛୁଆମାନଙ୍କୁ ଉଦ୍ବୋଧନ ଦେବେ। ଡିଡି ନ୍ୟୁଜ୍ ତାର ସିଧା ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଏସ୍ଓଜି କେନ୍ଦ୍ର ପରିସରର ନୂଆ ପ୍ରଶିକ୍ଷଣ ଆଉ ବ୍ରିଫିଂ କେନ୍ଦ୍ରର ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍। ନୂଆ ପ୍ରଶିକ୍ଷଣ କେନ୍ଦ୍ରନ ଏକାସାଙ୍ଗେ 400 ଯବାନଙ୍କୁ ତାଲିମ ଦିଆଯାଇପାରବା। ଏତାର ସହିତ ମୁଖ୍ୟମନ୍ତ୍ରୀ ସୁଲଟା ଜିଲ୍ଲାର ସୁଲଟା ଥାନାର କୋଠା 60 ସରକାରୀ ବାସଗୃହ ବାରାକ ଅସ୍ତ୍ରାଗାର ଆଉ ପ୍ରଶାସନିକ କୋଠାର ଭିଲ୍ ଉଦ୍ଘାଟନ କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଗଣତନ୍ତ୍ର ହିଂସାର କେନ୍ସିଠାନ ନାଇଁନ, ହିଂସାଥି ମାତିଥିବା ସଂଗଠନ ଆଉ ବ୍ୟକ୍ତିବିଶେଷଙ୍କୁ ସରକାର କଠୋର ଭାବେ ଦମନ କରିବାରକେ ବଦ୍ଧପରିକର। ମାଓବାଦୀମାନେ ଆତ୍ମସମର୍ପଣ କରି ମୁଖିଆ ଧାରାଥି ସାମିଲ ହେଉନ୍ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଖୋର୍ଦ୍ଧା ମହୋତ୍ସବଥି ଯୋଗ ଦେଇକରି ଜିଲ୍ଲାର ବିକାଶ ଲାଗି 516 କୋଟି ଟଙ୍କାର 39 ପ୍ରକଳ୍ପର ଶୁଭାରମ୍ଭ କରିଛନ୍। ସେଥିର୍ ଭିତରେ 32 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ 7 ପ୍ରକଳ୍ପର ଉଦ୍ଘାଟନ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ସକାଳ 11 ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 129 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫରୁ ଆଇସାନୁ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ମୂଲ ହେବା। 5-ଦିନିଆ ଏହି ମହୋତ୍ସବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ଅଲଗାମାନେ ଉପସ୍ଥିତ ରହିବେ। ଏହି ବଛର ମହୋତ୍ସବଟି ଦେଶ ବିଦେଶରୁ ପାଖାପାଖି 350 ଜଣ ନୃତ୍ୟଶିଳ୍ପୀ ଭାଗ ନେବେ। ସେଥିର୍ ଭିତରେ 15 ଜଣ ବିଦେଶୀ କଳାକାର ଭାଗ ନେବାର କାର୍ଯ୍ୟସୂଚୀ ରହିଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଲାଗି ମଥୁରା ନଗରୀ ସାଜିଥିବା ବରଗଡ଼ ସହର ଆଉ ଗୋପପୁର ହୋଇଥିବା ଅମାପାଲି ଗଜଗଜେଇ ଯାଉଛେ। ମଥୁରା ନଗରୀନ କଂସ ମହାରାଜଙ୍କର ରାଜୁତିଥି ପ୍ରଜା ଥରହର ହେଉଛେ। ଗୋପପୁରନ ଆଇଷ୍ଠାନୁ ଗୋପଲୀଳା ମୂଲ ହେବା। ଏହି ଅବସରରେ ଗଲାକାଲିଠାନୁ ବରଗଡ଼ ସରକାରୀ ବାଳିକା ବିଦ୍ୟାଳୟନ ବାଲ୍ ଧନୁଯାତ୍ରା ମୂଲ ହୋଇଛେ। ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ରାଜ୍ୟ ଶିକ୍ଷା ବିଭାଗ ଆଉ ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ଧନୁଯାତ୍ରାଧି ଛାତ୍ରଛାତ୍ରୀମାନେ ଦ୍ୱାପର ଯୁଗର ଭିନ୍ ଭିନ୍ ଚରିତ୍ରଥି ଅଭିନୟ କରିଛନ୍ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ କହିଛନ୍।
ଏଇଟା 3 ଦିନର କାର୍ଯ୍ୟକ୍ରମ ହେ। ଏଥିରେ 25 ଜଣ ଆମର ଗର୍ଲସ ଷ୍ଟୁଡେଣ୍ଟରେ ପାର୍ଟିସିପେଟ୍ କରିଛନ୍। ତାଙ୍କର ଅନ୍ତର୍ନିହିତ ଗୁଣାବଳୀ ସେମାନେ ପରିପ୍ରକାଶ କରିପାରୁ ଆମର ଧନୁଯାତ୍ରା କମିଟି ଗୋଟେ ମଞ୍ଚରେ ଦେଇଛି।
ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ 28 ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ମହୋତ୍ସବଟି ଗଲାକାଲି 3 ନାଟକ ପ୍ରଦର୍ଶିତ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବଡ଼କର୍ଲେର ବୀଣାପାଣି ସାହିତ୍ୟ ସଂସଦ ତରଫରୁ କୈକେଇ, ବରଗଡ଼ ସମର୍ପଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆଇବା ସଖାଲ ଆଉ ବରଗଡ଼ ପୋଡ଼ବାଡ଼ି ବୀର ସୁରେନ୍ଦ୍ର ସାଏ କ୍ଲବ ତରଫରୁ କଳାଗ୍ରାମ ନାଟକ ପ୍ରଦର୍ଶିତ ହୋଇଥିଲା। ବଲାଙ୍ଗୀର କୋଶଲ କଳାମଣ୍ଡପ ପଡ଼ିଆନ ଗଲାକାଲିଠାରୁ 17 ସର୍ବଭାରତୀୟ ମଠଖାଇ ମହୋତ୍ସବ ମୂଲ ହୋଇଛି। ନାଟ୍ୟ ଅନୁଷ୍ଠାନ ଭୂମିକା ଆଉ ମଠଖାଇ ମହୋତ୍ସବ କମିଟି ତରଫରୁ ହୋଇଥିବା ଏହି ମହୋତ୍ସବର ଉଦ୍ଘାଟନୀ ସମାରୋହଟି ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁନୁଷ ସମାଜ ଥିବାର ତକ ନାଟକ ବଞ୍ଚି ରହିବା ବୋଲି କହିଛନ୍। ଏହି ଅବସରରେ ଆଘର ମନ୍ତ୍ରୀ ନରସିଂହ ମିଶ୍ର ଭିଲ୍ ଉପସ୍ଥିତ ଥିଲେ। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ହପ୍ତେ ତକ ରାତିର ତାପମାତ୍ରା ନାଇଁ ବଦଲେ। ଆଇବା କାଲି ସକାଳେ ଘନା କୁହୁଡ଼ି ହେବା ନେଇକରି ସୁନ୍ଦରଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କୋରାପୁଟ ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମ ଓଡ଼ିଶା ସହିତ 20 ଜିଲ୍ଲାର ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଥିନେଇ ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହା। Thank you.